ହ୍ୟାଲୋ ସାର୍, ନମସ୍କାର ସାର୍, ମୁଁ ତପନ କୁମାର ସେଠି କହୁଛି। ଆମ ଘର ପାଖରେ 3ଟା ଗଛ, ମଲା ଗଛ ଅଛି ଆଜ୍ଞା। ତାକୁ ଟିକେ କଟେଇବା ବ୍ୟବସ୍ଥା କଲେ ଭଲ ହୁଅନ୍ତା, ଘର ଉପରେ ପଡୁଛି ସବୁବେଳେ। ଆଉ ବିଏମସିରୁ ଆସିଲେ ଲୋକ ଫେରି ଯାଇଥିଲେ, କାଟିଲାନି, ତେଣୁ ଆଉ କୌଣସି ଉପାୟରେ ତାକୁ ଦୟାକରି ତାକୁ କଟେଇବା ବ୍ୟବସ୍ଥା କଲେ ଭଲ ହୁଅନ୍ତା। ମୁଁ ୟୁନିଟ୍ 6 46 ନମ୍ବର ୱାର୍ଡରୁ ସବସାଇ ବସ୍ତିରୁ କହୁଛି।